ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇ ଜେଦାହଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ସର୍ତ୍ତାବଳୀ ଚୂଡ଼ାନ୍ତ ହୋଇସାରିଛି, କହିଲେ ଆମେରିକା ଉପରାଷ୍ଟ୍ରପତି। ଜାମ୍ମୁ କାଶ୍ମୀରର ପେହଲଗାମ ଅଞ୍ଚଳରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂଶ୍ଳିଷ୍ଟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଘୋଷଣା। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇ ଆଜି ଜେଦାହଠାରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ 21 ତୋପସଲାମୀ ସହ ସ୍ୱାଗତ କରାଯାଇଥିଲା। ବାୟୁସୀମା ଭିତରେ ପ୍ରଧାନମନ୍ତ୍ରୀଙ୍କ ବିମାନ ପ୍ରବେଶ କରିବା ପରେ ରୟାଲ୍ ସାଉଦି ଏୟାରଫୋର୍ସର F-15 ଯୁଦ୍ଧ ଜେଟ୍ ବିମାନ ତାଙ୍କୁ ସୁରକ୍ଷା ପ୍ରଦାନ କରି ଜେଦାହ ବିମାନ ବନ୍ଦରରେ ପହଞ୍ଚାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ତାଙ୍କ ଗସ୍ତର ଉଦ୍ଦେଶ୍ୟ। ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାଉଦି ଆରବ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ସାଉଦି ଆରବ ଗସ୍ତରେ ଯାଇଛନ୍ତି। ସାଉଦି ଆରବକୁ ଶ୍ରୀ ମୋଦିଙ୍କର ଏହା ହେଉଛି ତୃତୀୟ ଗସ୍ତ। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଦୁଇ ଦେଶ ମଧ୍ୟରେ ବହୁ ପୁରାତନ ସମ୍ପର୍କ ରହିଛି। ରଣନୈତିକ ଭାଗିଦାରିତା ଗତ କିଛି ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ମାନବିକ ବନ୍ଧନକୁ ଦୃଢ଼ କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଶକ୍ତି, କୃଷି, ସାର, ସବୁଜ ହାଇଡ୍ରୋଜେନ୍ ଏବଂ ଜ୍ଞାନକୌଶଳ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି, ଶତାବ୍ଦୀର ଭବିଷ୍ୟତ ଭାରତ ଏବଂ ଆମେରିକା ମଧ୍ୟରେ ମିଳିତ ବାଣିଜ୍ୟିକ ସମ୍ପର୍କ ଉପରେ ନିର୍ଭର କରିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତି ନେଇ ସର୍ତ୍ତାବଳୀ ଚୂଡ଼ାନ୍ତ ହୋଇସାରିଛି। ଜୟପୁରସ୍ଥିତ ରାଜସ୍ଥାନ ଆନ୍ତର୍ଜାତିକ କେନ୍ଦ୍ରଠାରେ ଆଜି ବ୍ୟବସାୟିକ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ଶ୍ରୀ ଭ୍ୟାନ୍ସ ଏହା କହିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ସମାଲୋଚନା କରାଯାଉଥିଲେ ମଧ୍ୟ ଏହି ପଦକ୍ଷେପ ମାଧ୍ୟମରେ ସେ ଏକ ସନ୍ତୁଳିତ ବାଣିଜ୍ୟର ବାତାବରଣ ସୃଷ୍ଟି କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆମେରିକାର ନିକଟତମ ଏବଂ ବିଶ୍ୱସ୍ତ ସହଯୋଗୀ ବୋଲି ସେ କହିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗିତା ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି। ଭାରତରେ ଗୃହ ନିର୍ମାଣ ଏବଂ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଉଭୟ ଦେଶ ମଧ୍ୟରେ ସହଭାଗିତା ଉପରେ ଶ୍ରୀ ଭ୍ୟାନ୍ସ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ପେହଲଗାମ ଅଞ୍ଚଳରେ ଆଜି ଅପରାହ୍ନରେ ଆତଙ୍କବାଦୀଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଯାଇଛି। ଶ୍ରୀନଗର ମୁଖ୍ୟାଳୟଠାରୁ ପ୍ରାୟ 85 କିଲୋମିଟର ଦୂର ପେହଲଗାମର ବୈସରାନ ଜଙ୍ଗଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଏଥିରେ କେତେଜଣ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲ୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଘେରାଉ କରାଯିବା ସହ ତଲାସୀ ଅଭିଯାନ ଚାଲିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଶ୍ରୀ ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଆକ୍ରମଣ ଘଟଣାରେ ସଂଶ୍ଳିଷ୍ଟ ଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଘଟଣାର ସ୍ଥିତି ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ବୈଠକ କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ସେଠାରେ କାର୍ଯ୍ୟରତ ସମସ୍ତ ସୁରକ୍ଷା ସଂସ୍ଥା ସହ ଜରୁରୀ ସମୀକ୍ଷା ବୈଠକ କରିବା ନେଇ ସେ ଖୁବ୍ ଶୀଘ୍ର ଶ୍ରୀନଗର ଗସ୍ତରେ ଯିବେ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ପ୍ରଶାସନିକ ସେବା 2024 ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ଏହି ଫଳାଫଳ ଅନୁଯାୟୀ 1009 ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 725 ଜଣ ପୁରୁଷ ଏବଂ 284 ଜଣ ମହିଳା ଅନ୍ତର୍ଭୁକ୍ତ। ଶ୍ରେଷ୍ଠ 25 ଜଣ ପ୍ରାର୍ଥୀଙ୍କ ମଧ୍ୟରେ 11 ଜଣ ମହିଳା ଏବଂ 14 ଜଣ ପୁରୁଷ ରହିଥିବା ବେଳେ ଶ୍ରେଷ୍ଠ 5 ଜଣଙ୍କ ମଧ୍ୟରେ 3 ଜଣ ମହିଳା ଏବଂ 2 ଜଣ ପୁରୁଷ ଅଛନ୍ତି। ଶକ୍ତି ଦୁବେ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ସିଭିଲ୍ ସର୍ଭିସ୍ 2024 ଲିଖିତ ପରୀକ୍ଷା ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ବେଳେ ଜାନୁଆରୀରୁ ଏପ୍ରିଲ୍ ମଧ୍ୟରେ ବ୍ୟକ୍ତିତ୍ୱ ଏବଂ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମ୍ପ୍ରତିକ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଶ୍ରମିକ ଗୋଷ୍ଠୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। କାର୍ଯ୍ୟକ୍ଷେତ୍ରରେ ଗ୍ରୀଷ୍ମ ପ୍ରବାହ ପ୍ରଶମନ ବ୍ୟବସ୍ଥା କରିବାକୁ ନିଯୁକ୍ତିଦାତା, ଶିଳ୍ପ ସଂସ୍ଥା ଏବଂ ନିର୍ମାଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। କାର୍ଯ୍ୟକ୍ଷେତ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧତା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଇଏସ୍ଆଇସି ଅଧୀନରେ ଥିବା ଡାକ୍ତରଖାନାଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ୍ ସଂଶୋଧନ ନିୟମ 2025ର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଗରିବ ମୁସଲମାନ ଲୋକମାନେ ଏଥିରେ ଉପକୃତ ହେବା ସହ ୱାକଫ୍ ସମ୍ପତ୍ତିର ଅପବ୍ୟବହାରକୁ ରୋକିବା। ୱାକଫ୍ ପୁନର୍ଗଠନ ଏବଂ ସାଧାରଣ ଜନତା ସଚେତନ କାର୍ଯ୍ୟକ୍ରମ ସମ୍ପର୍କରେ ମୁମ୍ବାଇଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରିଜିଜୁ ଏହା କହିଛନ୍ତି। ସେ କହିଛନ୍ତି, ଭାରତ ପରି ଏକ ବିଶାଳ ଦେଶରେ ପ୍ରତ୍ୟେକ ଇଞ୍ଚ ଜମି ଠିକ୍ ରୂପେ ବ୍ୟବହୃତ ହେବା ଉଚିତ। ଏହି ନିୟମ ପରେ ୱାକଫ୍ ବୋର୍ଡ କୌଣସି ଜମିକୁ ଇଚ୍ଛା ମୁତାବକ ବ୍ୟବହାର କରିପାରିବ ନାହିଁ।
972,000 से ज्यादा वक्फ संपत्ति हिंदुस्तान में है, लेकिन हिंदुस्तान के गरीब मुसलमानों के लिए कोई काम नहीं आ रहा है। लेकिन उसका दुरुपयोग, वक्फ संपत्तियों को कब्जा करके जो लूटे जा रहा है, ये भी एक चिंता का विषय है। तो जब वक्फ बिल को संशोधन किया, मुख्य हमारा दो लक्ष्य है, गरीब मुसलमानों को फायदा पहुंचाना, जिस लक्ष्य से वक्फ प्रॉपर्टी बनाया गया है उसका अंजाम दिलवाना, और फिर उसको जो लूटा जा रहा है, मिसयूज किया जा रहा है, उसको भी रोक लगाना, ये दोनों हमारे लिए बहुत जरूरी है।
ପରମାଣୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ଚଳିତ ବର୍ଷ ଦେଶର ଘରୋଇ ଷ୍ଟାର୍ଟଅପ୍ଗୁଡ଼ିକୁ ଅନୁମତି ପ୍ରଦାନ କରାଯିବ ବୋଲି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଏହାଫଳରେ ସାଧାରଣ ଜନତା ଗବେଷଣାର ସୁଫଳ ପାଇପାରିବେ ବୋଲି ସେ କହିଛନ୍ତି। ବୈଜ୍ଞାନିକ ତଥା ଔଦ୍ୟୋଗିକ ପରିଷଦ ପକ୍ଷରୁ ହାଇଦ୍ରାବାଦଠାରେ ଆଜି ଆୟୋଜିତ ଷ୍ଟାର୍ଟଅପ୍ ସମ୍ମିଳନୀରେ ଡକ୍ଟର ସିଂହ କହିଛନ୍ତି, ଦେଶର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଘରୋଇ ଉଦ୍ୟୋଗଗୁଡ଼ିକୁ ଏଥିପାଇଁ ଅନୁମତି ଦିଆଯିବ। ଦେଶରେ ଖଦି ଏବଂ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ ଆର୍ଥିକ ବର୍ଷର ଉତ୍ପାଦନ, ବିକ୍ରୟ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି ବୋଲି ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଗତ ଆର୍ଥିକ ବର୍ଷ ପାଇଁ ବିଭାଗୀୟ ତଥ୍ୟ ଜାରି କରିବା ଅବସରରେ ଶ୍ରୀ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏକ ଭାରତ ଶ୍ରେଷ୍ଠ ଭାରତ ଉଦ୍ୟୋଗ କ୍ଷେତ୍ରରେ ଏକ ପ୍ରତୀକ ପାଲଟିଛି। ଗତ 11 ବର୍ଷ ମଧ୍ୟରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନରେ 347%, ବିକ୍ରୟରେ 447% ଏବଂ ନିଯୁକ୍ତି ସୃଷ୍ଟିରେ 49%ରୁ ଅଧିକ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗ୍ରାମବାସୀଙ୍କ ଜୀବନରେ ଆଶାର ନୂତନ ଆଲୋକ ଆଣିଛି ବୋଲି ସେ କହିଛନ୍ତି। ପରଲୋକଗତ ପୋପ୍ ଫ୍ରାନ୍ସିସ୍କ ଆସନ୍ତା ଶନିବାର ଦିନ ଅନ୍ତିମ ସଂସ୍କାର କରାଯିବ। ଭାଟିକାନ୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ରୋମ୍ର ସେଣ୍ଟ ମେରି ମେଜର୍ର ବାସିଲିକାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏଥିରେ ବିଶ୍ୱର ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୋପ୍ ଫ୍ରାନ୍ସିସ୍ଙ୍କ ପାର୍ଥିବ ଶରୀରକୁ ବର୍ତ୍ତମାନ ସାନ୍ତା ମାର୍ଟା ବାସଭବନରେ ଏକ କଫିନ୍ରେ ରଖାଯାଇଛି। ସେହି ବାସଭବନରେ ପୋପ୍ ଫ୍ରାନ୍ସିସ୍ 12 ବର୍ଷ ଧରି ଅବସ୍ଥାନ କରୁଥିଲେ। ଭାଟିକାନ୍ ସିଟିର ସେଣ୍ଟ ପିଟର୍ସ ବାସିଲିକାକୁ ପୋପ୍ଙ୍କ ପାର୍ଥିବ ଶରୀରକୁ ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ପାଇଁ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୋପ୍ ଫ୍ରାନ୍ସିସ୍ ଗତକାଲି 88 ବର୍ଷ ବୟସରେ ରୋମ୍ର ଭାଟିକାନ୍ ସିଟିସ୍ଥିତ ତାଙ୍କ ବାସଭବନରେ ପରଲୋକ ଗମନ କରିଛନ୍ତି। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ସ୍ୱରୂପ ଭାରତରେ 3 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ଆଜି ଏବଂ ଆସନ୍ତାକାଲି 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବା ବେଳେ ଅନ୍ତିମ ସଂସ୍କାର ଅର୍ଥାତ୍ ଶନିବାର ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 39 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2 ଦିନିଆ ସାଉଦି ଆରବ ଗସ୍ତରେ ଯାଇ ଜେଦାହାଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ସର୍ତ୍ତାବଳୀ ଚୂଡ଼ାନ୍ତ ହୋଇସାରିଛି କହିଲେ ଆମେରିକା ଉପରାଷ୍ଟ୍ରପତି। ଜାମ୍ମୁ କାଶ୍ମୀର ପେହଲଗାମ୍ ଅଞ୍ଚଳରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଘଟଣାରେ ସଂଶ୍ଳିଷ୍ଟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଘୋଷଣା, ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।